ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ମାଧ୍ୟମିକ ଶିକ୍ଷା ସହ ଦକ୍ଷତା ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଇଂରାଜୀ ନବବର୍ଷ ଅବସରରେ ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ 15 ସୂତ୍ରୀ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାର 4 ନୂତନ ଶ୍ରମ ସଂହିତା ପାଇଁ ଜାରି କଲେ ଚିଠା ନିୟମାବଳୀ ବିଜ୍ଞପ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ବେଳାଭୂମିରେ ସୂର୍ଯ୍ୟାସ୍ତ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଗୁଣବତ୍ତା ସମ୍ପନ୍ନ ଶିକ୍ଷା ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
आज रायरंगपुर में स्थित इग्नू रीजनल सेंटर और स्किल सेंटर का शुभारंभ करके मुझे अत्यंत प्रसन्नता हो रही है। उच्च स्तर की शिक्षा तथा लर्निंग सपोर्ट को उस क्षेत्र के लोगों के लिए सुलभ बनाने हेतु ये एक महत्वपूर्ण कदम है। मैं रायरंगपुर में इस रीजनल सेंटर की स्थापना के लिए केंद्रीय शिक्षा मंत्री श्री धर्मेंद्र प्रधान जी और उनकी टीम को बहुत बहुत सराहना करती हूँ।
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଇଗ୍ନୋର ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ। ମାଧ୍ୟମିକ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନଜାତ ଦ୍ରବ୍ୟ ଏବଂ ଶ୍ରମଶକ୍ତିର ଉଚିତ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ କୃତ୍ରିମ ବୁଦ୍ଧିମତା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସଚେତନ କରାଯିବ। ଏହା ସେମାନଙ୍କର ଦକ୍ଷତା ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଚଳିତ ବର୍ଷର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ଶ୍ରୀ ମାଝୀ ମୁଖ୍ୟ ଶାସନ ସଚିବଙ୍କୁ 15 ସୂତ୍ରୀ ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି। 2036 ମସିହା ସୁଦ୍ଧା $500 ବିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ସହ ଓଡ଼ିଶାକୁ ଶ୍ରେଷ୍ଠ 5 ବିକଶିତ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଜ୍ଞାନ ପରିଚାଳିତ ଶିଳ୍ପ ତଥା ସେବା କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରିବା ସହ ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀକୁ ଆସନ୍ତା 2 ମଧ୍ୟରେ ପୂରଣ କରିବା ପାଇଁ ପଦକ୍ଷେପ ନେବା ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ତଥା ସେମାନଙ୍କୁ ବାଧ୍ୟତାମୂଳକ ସେବାନିବୃତ୍ତ କରିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର 4 ନୂତନ ଶ୍ରମ ସଂହିତା ପାଇଁ ଚିଠା ନିୟମାବଳୀ ବିଜ୍ଞପ୍ତି ଜାରି କରିଛନ୍ତି। ଏହି 4 ଶ୍ରମ ସଂହିତା ହେଉଛି ମଜୁରୀ ସଂହିତା 2019, ଶିଳ୍ପ ସମ୍ପର୍କ ସଂହିତା 2020, ସାମାଜିକ ସୁରକ୍ଷା ସଂହିତା 2020 ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା 2020। ଏହି ନିୟମଗୁଡ଼ିକ ଜରିଆରେ ଶ୍ରମିକ, ମଜୁରୀ, ନିଯୁକ୍ତିର ପ୍ରକାର, ଗ୍ରାଚ୍ୟୁଇଟି ଓ ବୋନସ ପ୍ରଦାନ ଭଳି ବ୍ୟବସ୍ଥା ରହିଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା 45 ମଧ୍ୟରେ ଚିଠା ନିୟମାବଳୀ ସମ୍ପର୍କରେ ଆପତ୍ତି ଏବଂ ପରାମର୍ଶ ଦାଖଲ ପାଇଁ ଆହ୍ୱାନ କରାଯାଇଛି। ଦେଶରେ ଥିବା ପୁରୁଣା ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଶ୍ରମ ମନ୍ତ୍ରଣାଳୟ ଗତବର୍ଷ ନଭେମ୍ବର 21 4 ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା। ମନ୍ତ୍ରଣାଳୟ ଅନୁଯାୟୀ ନୂତନ ଶ୍ରମ ସଂହିତା ଦେଶର ଶ୍ରମିକମାନଙ୍କ ପାଇଁ ଉତ୍ତମ ମଜୁରୀ, ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବ। ଏହି ସଂହିତା ଅନୁଯାୟୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ସହ ପ୍ରତ୍ୟେକ ନିୟୋଜନ ପାଇଁ ନିଯୁକ୍ତିପତ୍ର ପାଇବେ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦରମା ରହିବ। ଏହି ନୂଆ ଆଇନ ଫଳରେ 40 କୋଟିରୁ ଅଧିକ ଶ୍ରମିକ ଗ୍ରାଚ୍ୟୁଇଟିର ଲାଭ ପାଇପାରିବେ। ସାମଗ୍ରୀ ଓ ସେବାକର ଜିଏସ୍ଟିର ସଂଗ୍ରହ ଗତ ମାସରେ 6.1% ବୃଦ୍ଧି ପାଇ ମୋଟ 1,75,000 କୋଟି ପହଞ୍ଚିଛି। 2024 ମସିହା ଡିସେମ୍ବର ମାସରେ ଜିଏସ୍ଟି ରାଜସ୍ୱ 1,64,000 କୋଟି ଅଧିକ ଥିଲା। ଗତ ମାସରେ କେନ୍ଦ୍ରୀୟ ଜିଏସ୍ଟି ସଂଗ୍ରହ 34,289 କୋଟି ଏବଂ ରାଜ୍ୟ ଜିଏସ୍ଟି 41,368 କୋଟି ଥିଲା। ସମନ୍ୱିତ ଆଇଜିଏସ୍ଟି ବାବଦରେ 98,894 କୋଟି ସଂଗୃହୀତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ଇଂରାଜୀ ନବବର୍ଷର ପ୍ରଥମ ଦିନରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତି ପ୍ରାୟ 1:45 ଦ୍ୱାର ଫିଟା ପରେ ଦୈନିକ ନୀତିକାନ୍ତି ସହ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ସମୁଦ୍ରକୂଳରେ ମଧ୍ୟ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଛି। ପୁରୀରେ ଭିଡ଼ ନିୟନ୍ତ୍ରଣ ପାଇଁ 70 ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି। ଇଂରାଜୀ ନବବର୍ଷ ପାଳନ ଅବସରରେ ରାଜ୍ୟର ବିଭିନ୍ନ ଦେବଦେବୀ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼ ପରିଲକ୍ଷିତ ହୋଇଛି। ବୌଦ୍ଧ ଜିଲ୍ଲାର ଐତିହାସିକ ଚାରିଶମ୍ଭୁ ଓ ରାମେଶ୍ୱର ପୀଠ ଜଗନ୍ନାଥ ମନ୍ଦିରରେ ଏବଂ ରାୟଗଡ଼ା ଜିଲ୍ଲାର ମା' ମଝିଘରିଆଣୀ ପୀଠରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି। ଭଦ୍ରକର ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନବବର୍ଷର ଶୁଭେଚ୍ଛା ଜଣାଇ 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁ ଗର୍ଗ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ଭୁବନେଶ୍ୱର ଲୋକଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଶ୍ରୀମତୀ ଗର୍ଗ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଜାରି ରହିଥିବା ବିକାଶମୂଳକ ପଦକ୍ଷେପ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୃଷ୍ଣାଞ୍ଜନପୁର ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଋଣ ନେବା ସହ ଉଦ୍ୟୋଗପତି ହେବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ରାଜ୍ୟପାଳ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଗ୍ରାମବାସୀ ଲାଭାନ୍ୱିତ ହେଉଥିବା ନେଇ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଖେଳକୁଦ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଶିକ୍ଷା ସହ ସମନ୍ୱୟ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ହକି ଇଣ୍ଡିଆର ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଏ ସମ୍ପର୍କରେ ସାକ୍ଷାତ ଆଲୋଚନା କରିଛନ୍ତି। ଖେଳକୁ ପ୍ରୋହାହନ ଦେବା ଏବଂ ଯୁବକମାନଙ୍କ ମଧ୍ୟରେ ସୁସ୍ଥ ରହିବା କୌଶଳକୁ ମଜବୁତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଡକ୍ଟର ତିର୍କି ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନାଗରିକମାନଙ୍କ ପାଇଁ ଉନ୍ନତ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଏବଂ ସହଯୋଗ ଯୋଜନାର ସଫଳ ରୂପାୟନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ପଟହୋଲ ମୁକ୍ତ ସଡ଼କ ଜଳ ଯୋଗାଣ ଡ୍ରେନେଜ୍ ସିଷ୍ଟମ ଭଳି ଭିତ୍ତିଭୂମି କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀର ଆକାଶବାଣୀ ଭବନରେ ଜାତୀୟ ଗୀତ ବନ୍ଦେ ମାତରମ୍ର ଦୁଇଟି ପ୍ରକାରକୁ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଗୌରବ ଦ୍ୱିବେଦୀ ଆଜି ଉନ୍ମୋଚନ କରିଛନ୍ତି। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନର ସ୍କାରକୀ ଅଂଶସ୍ୱରୂପ ଏହି ସଂସ୍କରଣଗୁଡ଼ିକ ଡିଜିଟାଲ୍ ଭାବରେ ମୁକ୍ତିଲାଭ କରିଛି। ଭାରତୀୟ ଜନସଂଚାର ସଂସ୍ଥାନ ଡିମ୍ଡ ବିଶ୍ୱବିଦ୍ୟାଳୟ ହେବା ପରେ ଆଜିଠାରୁ ନୂଆଦିଲ୍ଲୀ ଢେଙ୍କାନାଳ ଏବଂ ଅନ୍ୟ ଆଞ୍ଚଳିକ ସଂସ୍ଥାନରେ ପିଏଚ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଡକ୍ଟର ଗୌର କହିଛନ୍ତି, ଅନୁସନ୍ଧାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଏହି ପିଏଚ୍ଡି କାର୍ଯ୍ୟକ୍ରମ ସହାୟକ ହେବ। ଆଇଆଇଏମ୍ସି ପକ୍ଷରୁ ଉଭୟ ଫୁଲ୍ ଟାଇମ୍ ଏବଂ ପାର୍ଟ ଟାଇମ୍ ପିଏଚ୍ଡି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଛାତ୍ରଛାତ୍ରୀମାନେ ଆଇଆଇଏମ୍ସିର ୱେବ୍ସାଇଟ୍ iimc.gov.in ଲଗ୍ଇନ୍ କରି ଅଧିକ ତଥ୍ୟ ପାଇପାରିବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦେବଗଡ଼ ଜିଲ୍ଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୋବାଇଲ୍ ୟୁନିଟ୍ ସେବା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ସହରାଞ୍ଚଳ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ମୋବାଇଲ୍ ସେବା ୟୁନିଟ୍ ଆରମ୍ଭ କରିଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଚାର କରାଯାଇ ଜନସଚେତନତା ସୃଷ୍ଟି କରାଯିବା ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ଆଜି 9 ବର୍ଷ ପୂରଣ ହୋଇଛି। ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା'ମାନଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏହି ଯୋଜନା 2017 ମସିହା ଜାନୁଆରୀ 1 ତାରିଖରେ ଆରମ୍ଭ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମାଜିକ ଓ ଅର୍ଥନୈତିକ ଭାବେ ଅନଗ୍ରସର ମହିଳାମାନଙ୍କୁ ପ୍ରସବକାଳୀନ ଲାଭ ପ୍ରଦାନ କରାଯାଉଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ମାଧ୍ୟମିକ ଶିକ୍ଷା ସହ ଦକ୍ଷତା ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିବ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଇଂରାଜୀ ନବବର୍ଷ ଅବସରରେ ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ 15 ସୂତ୍ରୀ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାର 4ଟି ନୂତନ ଶ୍ରମ ସଂହିତା ପାଇଁ ଜାରି କଲେ ଚିଠା ନିୟମାବଳୀ ବିଜ୍ଞପ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ବେଳାଭୂମିରେ ସୂର୍ଯ୍ୟାସ୍ତ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।